ओम शांति। 31 मई 2025 मसीहार साकार महावाक्य मिठे बच्चे बंचिथिबा पर्यंत पढ़िबा को हेबो एवं पढ़ाइबा को हेबो कारण खुशी एवं पदर आधार हेउछि पाठ पढ़ा। प्रश्न सेवारे सफलता पाइबा पई मुख्य केउ गुण आवश्यक। उत्तर सहनशीलतार। प्रत्येक कथारे सहनशील हुई परस्पर मध्यरे संगठित हुई सेवा कर। भाषण द्वारा सेवा करिवार व्यवस्था कर। मनुष्य मानंकु निदरु उठाइबा पई अनेक प्रकार उपाय बाहरिबो। जो माने भाग्यवान संतान से माने पाठ पढ़ा मध्य बहुत आग्रह सहित पढ़िबे। गीत हमें उन राहों पर चलना है। ओम शांति। हमें संतान माने कौन विचार करी एही मधुबन को आसुछ? कौन पाठ पढ़िबा को आसुछ? कहा पाख को आसुछ? बाप दादा पाख को? एहा हेउछि नुआ कथा। एभली केबे सुनिछ कि बाप दादा पाख को पाठ पढ़िबा को जानती? ताहा पुणे बाप दादा उभय एकत्र रहिछंती। यहाँ केते आश्चर्य कथा ना। तुम्हें माने बाबांकर वंडरफुल संतान अट। तुम्हें संतान माने मध्य ना रचयिता ना रचनार आदि मध्य अंत को जानिथिलो। वर्तमान से ही रचयिता एवं रचना को तुम्हें पुरुषार्थर क्रम अनुसारे जानिछ। जेती की जानी छो एवं जेती की जहाँ को बुझाऊ छो सेती की खुशी मिलुछ एवं भविष्यतर पद मध्य सही अनुसारे मिलिबो। मूल कथा हेउछि एबे आमे रचयिता एवं रचनार आदि मध्य अंत को जानी छो। यहा केवल आमे ब्राह्मण ब्राह्मणी माने ही जानिछु। बंचिथिबा पर्यंत निजो को आत्मा निश्चय करिबा को हेबो जे आमे हेले ब्रह्मा कुमार कुमारी एवं शिव बाबांक ठारु एबे सारा विश्वर वर्षा नेउछु। संपूर्ण भावे पढ़ुछु अथवा कम पढ़ुछु से कथा अलगा, किंतु जानुछु तो ना आमे तांकर संतान अटु। पुणि प्रश्न उठुछि पढ़िबा अथवा न पढ़िबार, सेही अनुसारे ही पद मिलिबो। बाबांक कुळकु आसीगल अर्थात निश्चय होइगला जे आमे राजत्वर अधिकारी होइगलु। पुणि पाठ पढ़ारे मध्य राति दिनर अंतर होइ जाउछि। केही केही तो बहुत भल भावरे पाठ पढ़ुछंती एवं अन्य मानंकु पढ़ाउछंती, तांकु आउ किछि भी भल लागु नाही। बास पढ़िबा एवं पढ़ाइबा एहा शेष पर्यंत चालिबो। विद्यार्थी जीवन रे केबे शेष पर्यंत पाठ पढ़ा चाले न थाए। पाठ पढ़िबार समय थाए तुम्हमानंकु तो बंचिथिबा पर्यंत पढ़िबा एवं पढ़ाइबा को हेबो। निजो को पचारिबा उचित जे केते जन को मु सृष्टिर पिता रचयितांकर परिचय देउछि। मनुष्य तो मनुष्य ही अटंती, देखिबारे कौनसी अंतर नाही। शारीरिक दृष्टिरु कौनसी फरक नाही। भीतरे एही पाठ पढ़ा गुंजरण करिथे। जे जेते पढ़िबो सेते से खुशी रहिबो। भीतरे रहिथाय जे आमे नुआ विश्वर मालिक हेबो। एबे आमे स्वर्गर द्वार को जाउछु। निजो मन को सर्वदा पचारु थाओ मो भीतरे केते फरक रहिछि। बाबा आमको निजर करिछंती, ଆମେ କଣରୁ କଣ ହେଉଛୁ, ତେବେ ପାଠପଢ଼ା ଉପରେ ହିଁ ସବୁ କିଛି ଆଧାରିତ। ପାଠପଢ଼ା ଦ୍ୱାରା ମନୁଷ୍ୟ କେତେ ଉଚ୍ଚ ଅଧିକାରୀ ହେଉଛନ୍ତି ସେ ସବୁ ତ ଅଳ୍ପକାଳ କ୍ଷଣଭଙ୍ଗୁର ପଦପଦବୀ ଅଟେ, ସେଥିରେ କିଛି ହେଲେ ନାହିଁ। ତାହା ଯେପରି କୌଣସି କାମର ନୁହେଁ, ଦୈବୀ ଲକ୍ଷଣ କିଛି ହେଲେ ବି ନଥିଲା। ଏବେ ଏହି ପାଠପଢ଼ା ଦ୍ୱାରା କେତେ ଶ୍ରେଷ୍ଠ ହେଉଛୁ, ତେଣୁ ସମସ୍ତ ଧ୍ୟାନ ପାଠପଢ଼ା ଉପରେ ଦେବାକୁ ହେବ। ଯାହାଙ୍କ ଭାଗ୍ୟରେ ଅଛି ତାଙ୍କ ମନ ପାଠ ପଢ଼ାରେ ଲାଗିଥାଏ। ଅନ୍ୟମାନଙ୍କୁ ମଧ୍ୟ ପାଠ ପଢ଼ିବା ପାଇଁ ଭିନ୍ନ ଭିନ୍ନ ରୀତିରେ ପୁରୁଷାର୍ଥ କରାଇ ଚାଲିଥାନ୍ତି। ମନ ହୁଏ ତାଙ୍କୁ ପାଠ ପଢ଼ାଇ ବୈକୁଣ୍ଠର ମାଲିକ କରିଦେବୁ। ମନୁଷ୍ୟମାନଙ୍କୁ ନିଦରୁ ଜାଗ୍ରତ କରାଇବା ପାଇଁ କେତେ ବୁଦ୍ଧି ଖର୍ଚ୍ଚ କରୁଛନ୍ତି ଏବଂ ଖର୍ଚ୍ଚ ମଧ୍ୟ କରୁଥିବେ। ଏହି ପ୍ରଦର୍ଶନୀ ଆଦି ତ କିଛି ନୁହେଁ, ଆଗକୁ ଗଲେ ବୁଝାଇବା ପାଇଁ ଆହୁରି ଭଲ ଭଲ ପ୍ରବନ୍ଧ ବାହାରିବ। ଏବେ ବାବା ପତିତ ମାନଙ୍କୁ ପାବନ କରୁଛନ୍ତି, ତେଣୁ ବାବାଙ୍କ ଶିକ୍ଷା ଉପରେ ଧ୍ୟାନ ଦେବା ଉଚିତ। ପ୍ରତ୍ୟେକ କଥାରେ ସହନଶୀଳ ମଧ୍ୟ ହେବା ଉଚିତ। ପରସ୍ପର ସହ ମିଶି ସଂଗଠନ କରି ଭାଷଣ ଆଦିର ପ୍ରୋଗ୍ରାମ ରଖିବା ଦରକାର। ଏକ ଭଗବାନଙ୍କ ଉପରେ ମଧ୍ୟ ଆମେ ବହୁତ ଭଲ ଭାବେ ବୁଝାଇ ପାରିବୁ। ସର୍ବୋଚ୍ଚ ଭଗବାନ କିଏ, ଏକମାତ୍ର ଅଳ୍ପଙ୍କ ଉପରେ ତୁମେ 2 ଘଣ୍ଟା ଭାଷଣ କରିପାରିବ। ଏ କଥା ମଧ୍ୟ ତୁମେ ଜାଣିଛ ଯେ ଅଳ୍ପକୁ ସ୍ମରଣ କଲେ ଖୁସି ରହିଥାଏ। ଯେ ପିଲାମାନଙ୍କର ଯୁଗର ଯାତ୍ରାରେ ଧ୍ୟାନ କମ ରହୁଛି, ଅଳ୍ପଙ୍କୁ ମନେ ପକାଉ ନାହାନ୍ତି, କ୍ଷତି ନିଶ୍ଚୟ ହେବ। ତେବେ ସବୁର ଆଧାର ଯୁଗ ଉପରେ ହିଁ ରହିଛି। ଯୁଗ ବଳ ଦ୍ୱାରା ଏକଦମ ସ୍ୱର୍ଗକୁ ଚାଲି ଯାଇଥାନ୍ତି, ବାବାଙ୍କୁ ଭୁଲିବା ଦ୍ୱାରା ହିଁ ତଳକୁ ଖସି ପଡୁଛନ୍ତି। ଏହି କଥାକୁ ଆଉ କେହି ବୁଝି ପାରିବେ ନାହିଁ, ସେମାନେ ଶିବ ବାବାଙ୍କୁ ତ ଜାଣିନାହାନ୍ତି। କେହି କେହି କେତେ ଆଡମ୍ବରରେ ଆକର୍ଷଣ ପୂର୍ଣ୍ଣ ପୂଜା କରୁଥାନ୍ତୁ, ମନେ ପକାଉଥାନ୍ତୁ, କିନ୍ତୁ କିଛି ବି ବୁଝିନାହାନ୍ତି। ତୁମକୁ ବାବାଙ୍କ ଠାରୁ ବହୁତ ବଡ଼ ଜାଗିରି ଅର୍ଥାତ୍ ସମ୍ପତ୍ତି ମିଳୁଛି। ଭକ୍ତି ମାର୍ଗରେ କୃଷ୍ଣଙ୍କର ସାକ୍ଷାତକାର କରିବା ପାଇଁ କେତେ ମୁଣ୍ଡ ପିଟୁଛନ୍ତି। ଆଚ୍ଛା, ଦର୍ଶନ ହେଲା, ପୁଣି କଣ ହେବ? ଫାଇଦା ତ କିଛି ହେଲେ ବି ହେଲା ନାହିଁ। ଦୁନିଆ ଦେଖ କେଉଁ କଥା ଉପରେ ଚାଲୁଛି। ତୁମେମାନେ ଯେପରି ଆଖୁର ରସ ପିଉଛ, ବାକି ସବୁ ମନୁଷ୍ୟମାନେ ଆଖୁ ଛେଲି ଚୁବାଉଛନ୍ତି, ତୁମେମାନେ ଏବେ ମିଠା ରସ ପିଇ ପେଟ ଭରି ଅଧା କଳ୍ପ ସୁଖ ପାଉଛ, ବାକି ସମସ୍ତେ ଭକ୍ତି ମାର୍ଗର ଛେଲି ଶୋଷି ଶୋଷି ତଳକୁ ଓହ୍ଲାଉଛନ୍ତି। ଏବେ ବାବା କେତେ ସ୍ନେହର ସହିତ ପୁରୁଷାର୍ଥ କରାଉଛନ୍ତି, କିନ୍ତୁ ଯଦି ଭାଗ୍ୟରେ ନାହିଁ ତେବେ ଧ୍ୟାନ ଦେଉନାହାନ୍ତି। ନା ନିଜେ ଧ୍ୟାନ ଦେଉଛନ୍ତି, ନା ଅନ୍ୟମାନଙ୍କୁ ଦେବାକୁ ଦେଉଛନ୍ତି, ନା ନିଜେ ଅମୃତ ପିଉଛନ୍ତି, ନା ଅନ୍ୟକୁ ପିଇବାକୁ ଦେଉଛନ୍ତି। ବହୁତଙ୍କର ଏହିପରି ଚାଲିଚଳଣି ହେଉଛି। ଯଦି ଭଲ ଭାବରେ ପଢ଼ିବେ ନାହିଁ, ଦୟାଶୀଳ ହେବେ ନାହିଁ, କାହାର କଲ୍ୟାଣ କରିବେ ନାହିଁ, ତେବେ ସେମାନେ କି ପଦ ପାଇବେ? ଭଲ ଭାବରେ ପାଠ ପଢ଼ି ଯେଉଁମାନେ ପଢ଼ୁଛନ୍ତି ଏବଂ ଅନ୍ୟମାନଙ୍କୁ ପଢ଼ାଉଛନ୍ତି ସେମାନେ କେତେ ଉଚ୍ଚ ପଦ ପାଉଛନ୍ତି। ଯଦି ନ ପଢ଼ିବେ ତେବେ କେଉଁ ପଦ ପାଇବେ? ତାହା ମଧ୍ୟ ଆଗକୁ ଗଲେ ଫଳାଫଳ ବିଷୟରେ ସବୁ ଜଣା ପଡ଼ିଯିବ। ପୁଣି କେତେବେଳେ ବୁଝିବେ? ବାସ୍ତବରେ ବାବା ଆମକୁ କେତେ ସତର୍କ କରାଉଥିଲେ, ଏଠାରେ ବସିଛ, ବୁଦ୍ଧିରେ ରହିବା ଦରକାର। ଆମେ ବେହଦର ବାବାଙ୍କ ପାଖରେ ବସିଛୁ, ସେ ଆମକୁ ଉପରୁ ଆସି ଏଇ ଶରୀର ଦ୍ଵାରା କଳ୍ପ ପୂର୍ବ ଭଳି ପାଠ ପଢାଉଛନ୍ତି। ଏବେ ଆମେ ପୁନର୍ବାର ବାବାଙ୍କ ସମ୍ମୁଖରେ ବସିଛୁ, ତାଙ୍କ ସହିତ ଆମକୁ ଯିବାକୁ ହେବ, ଛାଡି କରି ଯିବ ନାହିଁ। ବାବା ଆମକୁ ସାଥିରେ ନେଇଯିବେ, ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ, ଏହି କଥା ଆଉ କେହି ଜାଣିନାହାନ୍ତି। ଆଗକୁ ଗଲେ ଜାଣିବେ, ବାସ୍ତବରେ ପୁରୁଣା ଦୁନିଆ ଶେଷ ହୋଇଯିବ, କିଛି ହେଲେ ବି ମିଳିବ ନାହିଁ, ଏହି କଥା ଆଉ କେହି ଜାଣିନାହାନ୍ତି। ବହୁତ ଡେରି ହୋଇଯିବ, ହିସାବ କିତାବ ଚୁକ୍ତ କରି ସମସ୍ତଙ୍କୁ ଘରକୁ ଫେରିଯିବାକୁ ହେବ। ଏ କଥା ମଧ୍ୟ ସେନ୍ସିବୁଲ ଅର୍ଥାତ୍ ବୁଦ୍ଧିବାନ ସନ୍ତାନ ମାନେ ହିଁ ଜାଣିଛନ୍ତି। ବାସ୍ତବରେ ସନ୍ତାନ ତାକୁ କୁହାଯିବ ଯେ ସେବାରେ ଉପସ୍ଥିତ ରହୁଛନ୍ତି, ମାତା ପିତାଙ୍କୁ ଅନୁକରଣ କରୁଛନ୍ତି। ବାବାଙ୍କ ପରି ତୁମକୁ ଆତ୍ମିକ ସେବା କରିବାକୁ ହେବ। କେତେକ ସନ୍ତାନ ମାନଙ୍କର ଏହି ଧୂନ ଲାଗି ରହୁଛି, ଯାହାଙ୍କର ବାବା ମହିମା କରୁଛନ୍ତି, ତେବେ ତୁମମାନଙ୍କୁ ମଧ୍ୟ ତାଙ୍କ ସଦୃଶ ହେବାକୁ ପଡିବ। ସମସ୍ତଙ୍କୁ ତ ଶିକ୍ଷକ ମିଳିଛନ୍ତି, ଏଠାକୁ ମଧ୍ୟ ସମସ୍ତେ ଆସୁଛନ୍ତି, ଏଠାରେ ତ ବଡ଼ ଶିକ୍ଷକ ବସିଛନ୍ତି। ବାବାଙ୍କୁ ସ୍ମରଣ ନ କରିଲେ ସୁଧୁରିବେ କିପରି? ଜ୍ଞାନ ତ ବହୁତ ସହଜ, 84 ଜନ୍ମର ଚକ୍ର କେତେ ସହଜ, କିନ୍ତୁ କେତେ ମୁଣ୍ଡ ପିଟିବାକୁ ପଡୁଛି। ବାବା କେତେ ସହଜ କଥା ବୁଝାଉଛନ୍ତି। ବାବାଙ୍କୁ ଏବଂ 84 ଜନ୍ମର ଚକ୍ରକୁ ମନେ ପକାଇଲେ ଜୀବନ ରୂପକ ନୌକା ପାରି ହୋଇଯିବ। ଏହି ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ। ତେଣୁ ନିଜର ମନକୁ ପଚାର, ମୁଁ କେତେ ମେସେଞ୍ଜର ହୋଇଛି। ଯେତେ ଯେତେ ବହୁତଙ୍କୁ ଜାଗ୍ରତ କରାଇବ ସେତେ ପୁରସ୍କାର ମିଳିବ। ଯଦି ମୁଁ ଜାଗ୍ରତ ନ କରାଉଛି ତେବେ ନିଶ୍ଚୟ ମୁଁ କେଉଁଠି ଶୋଇଛି, ତେବେ ମୋତେ ଏତେ ଉଚ୍ଚ ପଦ ତ ମିଳିବ ନାହିଁ। ବାବା ପ୍ରତିଦିନ କହୁଛନ୍ତି, ସନ୍ଧ୍ୟା ସମୟରେ ନିଜର ସାରା ଦିନର ହିସାବ ବାହାର କର, ସେବାରେ ମଧ୍ୟ ରହିବାକୁ ହେବ। ମୂଳ କଥା ହେଉଛି ବାବାଙ୍କର ପରିଚୟ ଦେବା। ବାବା ହିଁ ଭାରତକୁ ସ୍ୱର୍ଗ କରିଥିଲେ, ଏବେ ନର୍କ ହୋଇଯାଇଛି, ପୁଣି ସ୍ୱର୍ଗ ହେବ, ଚକ୍ର ତ ଘୁରି ଚାଲିବ। ତମ ପ୍ରଧାନରୁ ସତୁ ପ୍ରଧାନ ହେବାକୁ ପଡିବ। ବାବାଙ୍କୁ ମନେ ପକାଇଲେ ବିକାର ବାହାରିଯିବ, ସତ୍ୟଯୁଗରେ ବହୁତ କମ ରହିବେ, ପୁଣି ରାବଣ ରାଜ୍ୟରେ କେତେ ବୃଦ୍ଧି ହୋଇଯାଇଥାଏ। ସତ୍ୟଯୁଗରେ 900,000 ରହିବେ, ପୁଣି ଧୀରେ ଧୀରେ ବୃଦ୍ଧି ହେବେ। ଯିଏ ପ୍ରଥମେ ପବିତ୍ର ଥିଲେ ସେମାନେ ପୁଣି ପତିତ ହୋଇଥାନ୍ତି। ସତ୍ୟଯୁଗରେ ଦେବତାମାନଙ୍କର ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା, ସେମାନେ ପୁଣି ଅପବିତ୍ର ପ୍ରବୃତ୍ତି ମାର୍ଗୀ ହୋଇଯାଇଛନ୍ତି। ଡ୍ରାମା ଅନୁସାରେ ଏହି ଚକ୍ର ନିଶ୍ଚିତ ଘୁରିବ, ଏବେ ପୁଣି ତୁମେ ପବିତ୍ର ପ୍ରବୃତ୍ତି ମାର୍ଗର ହେଉଛ। ବାବା ହିଁ ଆସି ପବିତ୍ର କରାଉଛନ୍ତି, କହୁଛନ୍ତି ମତେ ମନେ ପକାଇଲେ ବିକର୍ମ ବିନାଶ ହେବ। ତୁମେ ଅଧାକଳ୍ପ ପବିତ୍ର ଥିଲ, ପୁଣି ରାବଣ ରାଜ୍ୟରେ ପତିତ ହୋଇଯାଇଛ, ଏ କଥା ମଧ୍ୟ ତୁମେ ମାନେ ଏବେ ବୁଝୁଛ। ଆମେ ମଧ୍ୟ ସମ୍ପୂର୍ଣ୍ଣ ମୂଲ୍ୟହୀନ ଥିଲୁ, ଏବେ କେତେ ଜ୍ଞାନ ମିଳିଛି, ଯାହା ଦ୍ଵାରା ଆମେ କଣ ଥିଲୁ କଣ ହେଉଛୁ। ବାକି ଯେଉଁ ଏତେ ସବୁ ଧର୍ମ ରହିଛି ତାହା ସବୁ ଶେଷ ହୋଇଯିବ। ଜୀବ ଜନ୍ତୁଙ୍କ ସଦୃଶ ସମସ୍ତେ ମରିବେ, ଯେପରି ବରଫ ପଡିଲେ କେତେ ଜୀବଜନ୍ତୁ ପକ୍ଷୀ ଆଦି ମରିଯାଇଥାନ୍ତି, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ, ଏସବୁ ସମାପ୍ତ ହୋଇଯିବ, ଏମାନେ ସବୁ ମରି ପଡିଛନ୍ତି। ଏହି ଆଖି ଦ୍ଵାରା ତୁମେ ଯାହା କିଛି ଦେଖୁଛ ସେ ସବୁ ପୁଣି ରହିବ ନାହିଁ। ନୂଆ ଦୁନିଆରେ ବିଲକୁଲ ହିଁ କମ ସଂଖ୍ୟକ ମନୁଷ୍ୟ ରହିବେ। ଏହି ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି। ଜ୍ଞାନର ସାଗର ବାବା ହିଁ ତୁମକୁ ଜ୍ଞାନର ବର୍ଷା ଦେଉଛନ୍ତି। ତୁମେ ଜାଣିଛ ସାରା ଦୁନିଆରେ ଆବର୍ଜନା ହିଁ ଆବର୍ଜନା ଭରି ରହିଛି। ଆମେ ମଧ୍ୟ ଆବର୍ଜନାରେ ଅପରିଷ୍କାର ହୋଇ ପଡିଥିଲୁ। ବାବା ଆବର୍ଜନାରୁ ବାହାର କରି ଏବେ କେତେ ଗୁଲଗୁଲ ମାନେ ଫୁଲ ଭଳି କରୁଛନ୍ତି। ଆମେ ଏହି ଶରୀର ଛାଡିବୁ, ଆତ୍ମା ପବିତ୍ର ହୋଇଯିବ। ବାବା ସମସ୍ତଙ୍କୁ ସମାନ ରୂପରେ ପାଠ ପଢାଉଛନ୍ତି, କିନ୍ତୁ କେତେକଙ୍କର ବୁଦ୍ଧି ଯେପରି ବିଲକୁଲ ଡଲ, କିଛି ହେଲେ ବୁଝୁନାହାନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ବାବା କହୁଛନ୍ତି ଏମାନଙ୍କ ଭାଗ୍ୟ ରହି ନାହିଁ, ତେବେ ମୁଁ କଣ କରିପାରିବି? ମୁଁ ତ ସମସ୍ତଙ୍କୁ ସମାନ ଭାବରେ ପାଠ ପଢାଉଛି, କିନ୍ତୁ ଏମାନେ କ୍ରମାନୁସାରେ ପଢୁଛନ୍ତି। କେହି ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଉଛନ୍ତି, ଅନ୍ୟମାନଙ୍କର ମଧ୍ୟ ଜୀବନ ହେରାତୁଲ୍ୟ କରାଉଛନ୍ତି। କେହି କେହି ତ ପୁଣି କରାଉ ନାହାନ୍ତି। କେତେ ଉଲଟା ଅହଙ୍କାର ରହିଛି, ଯେପରି ବୈଜ୍ଞାନିକ ମାନଙ୍କର ବୁଦ୍ଧିର କେତେ ଅହଙ୍କାର ରହିଛି। ଦୂରରୁ ଦୂର ଆକାଶକୁ ସମୁଦ୍ରକୁ ଦେଖିବାକୁ ଚାହୁଁଛନ୍ତି। ବାବା କହୁଛନ୍ତି ଏହା ଦ୍ଵାରା କୌଣସି ଲାଭ ହେବ ନାହିଁ। ଅଯଥାରେ ଗର୍ବୀ ବୈଜ୍ଞାନିକ ମାନେ ନିଜର ମୁଣ୍ଡ ଖରାପ କରୁଛନ୍ତି। ବହୁତ ଅଧିକା ଦରମା ତାଙ୍କୁ ମିଳୁଛି, ସବୁ ନଷ୍ଟ କରି ଚାଲିଛନ୍ତି। ଏପରି ନୁହେଁ ଯେ ସୁନାର ଦ୍ଵାରିକା ସମୁଦ୍ର ତଳୁ ବାହାରି ଆସିବ। ଏହା ତ ଡ୍ରାମାର ଚକ୍ର ଅଟେ, ଯାହାକି ଘୁରି ଚାଲିଛି। ପୁଣି ଆମେ ନିଜ ସମୟରେ ନୂଆ ଦୁନିଆରେ ଯାଇ ମହଲ ତିଆରି କରିବ। କେହି କେହି ଆଶ୍ଚର୍ଯ୍ୟ ହେଉଛନ୍ତି, କଣ ଏହିପରି ପୁଣି ମହଲ ତିଆରି ହେବ? ନିଶ୍ଚୟ ବାବା ଦେଖାଉଛନ୍ତି ତୁମମାନଙ୍କୁ ପୁଣି ଏହିପରି ସୁନାର ମହଲ ତିଆରି କରିବ। ସେଠାରେ ତ ବହୁତ ସୁନା ରହିବ। ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ ବହୁତ ସୁନାର ପାହାଡ଼ମାନ ରହିଛି, କିନ୍ତୁ ସୁନା ବାହାର କରି ପାରୁନାହାନ୍ତି। ନୂଆ ଦୁନିଆରେ ତ ସୁନାର ଅସରନ୍ତି ଖଣି ଥିଲା, ତାହା ଶେଷ ହୋଇଗଲା। ଏବେ ହୀରାର ଦାମ ମଧ୍ୟ ଦେଖ କେତେ ହୋଇଯାଇଛି। ଆଜି ଏତେ ଦାମ, କାଲି ପଥର ସଦୃଶ ହୋଇଯିବ। ବାବା ତୁମ ସନ୍ତାନ ମାନଙ୍କୁ ବହୁତ ୱଣ୍ଡରଫୁଲ କଥା ଶୁଣାଉଛନ୍ତି ଏବଂ ସାକ୍ଷାତକାର ମଧ୍ୟ କରାଉଛନ୍ତି। ତୁମ ସନ୍ତାନ ମାନଙ୍କର ବୁଦ୍ଧିରେ ଏବେ ଏ କଥା ରହିବା ଉଚିତ ଯେ ଆମ ଆତ୍ମା ମାନଙ୍କୁ ନିଜର ଘର ଛାଡିବା 5000 ବର୍ଷ ହୋଇଗଲାଣି, ଯାହାକୁ ମୁକ୍ତିଧାମ କୁହାଯାଉଛି। ଭକ୍ତି ମାର୍ଗରେ ମୁକ୍ତି ନିମନ୍ତେ କେତେ ମୁଣ୍ଡ ପିଟୁଛନ୍ତି, କିନ୍ତୁ ଏବେ ତୁମେ ବୁଝିପାରୁଛ ବାବା ବିନା କେହି ମୁକ୍ତି ଦେଇପାରିବେ ନାହିଁ, ସାଥିରେ ନେଇଯାଇ ପାରିବେ ନାହିଁ। ଏବେ ତୁମ ସନ୍ତାନ ମାନଙ୍କର ବୁଦ୍ଧିରେ ନୂଆ ଦୁନିଆ ରହିଛି। ଜାଣିଛ ଏହି ଚକ୍ର ନିଶ୍ଚିତ ଘୁରିବ, ତୁମର ଅନ୍ୟ କୌଣସି କଥାକୁ ଯିବା ଅନୁଚିତ। କେବଳ ବାବାଙ୍କୁ ମନେ ପକାଇବାକୁ ହେବ, ସନ୍ନ୍ୟାସୀ ମାନଙ୍କୁ ଏହି କଥା କହିଚାଲ। ବାବାଙ୍କୁ ସ୍ମରଣ କରିଲେ ବିକର୍ମ ବିନାଶ ହେବ। ବାବା ତୁମକୁ ସ୍ୱର୍ଗର ମାଲିକ କରାଇଥିଲେ ନା, ତୁମେ ମୋର ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛ। କେତେ ବର୍ଷ ହେଲା? ଏହା 5000 ବର୍ଷର କଥା। ତୁମେ ସ୍ୱର୍ଗବାସୀ ହୋଇଥିଲ, ପୁଣି 84 ଜନ୍ମର ଚକ୍ର ଲଗାଇଲ। ଡ୍ରାମା ଏହିପରି କରାଯାଇଛି। ମୁଁ ତୁମମାନଙ୍କୁ ଏହି ସୃଷ୍ଟି ଚକ୍ର ବିଷୟରେ ଆସି ବୁଝାଉଛି। ଏବେ ତୁମର ବହୁତ ଭଲ ଭାବରେ ସ୍ମୃତି ଆସୁଛି। ଆମେ ସବୁଠାରୁ ଉଚ୍ଚ ପାଠଧାରୀ ଅଟୁ। ଆମର ପାଠ ବାବାଙ୍କ ସହିତ ରହିଛି। ଆମେ ବାବାଙ୍କ ଶ୍ରୀମତ ଅନୁସାରେ ବାବାଙ୍କର ସ୍ମୃତିରେ ରହି ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରାଉଛୁ। ଯିଏ କଳ୍ପ ପୂର୍ବରୁ ଥିଲେ ସେହିମାନେ ହିଁ ହେବେ। ସେମାନେ ସାକ୍ଷୀ ହୋଇ ଦେଖୁଥିବେ ଏବଂ ପୁରୁଷାର୍ଥ ମଧ୍ୟ କରାଇବାରେ ଲାଗିଥିବେ। ସଦା ଉମଙ୍ଗ ଉତ୍ସାହରେ ରହିବା ପାଇଁ ପ୍ରତିଦିନ ଏକାନ୍ତରେ ବସି ନିଜ ସହିତ କଥାବାର୍ତ୍ତା ହୁଅ। ବାକି ଆଉ ଅଳ୍ପ ସମୟ ଏହି ଅଶାନ୍ତି ଦୁନିଆରେ ରହିଛୁ, ପୁଣି ଅଶାନ୍ତିର ନାମ ନିଶାନ ମଧ୍ୟ ରହିବ ନାହିଁ। ଏହି ମୁଖରେ କହିବେ ନାହିଁ ଯେ ମନକୁ ଶାନ୍ତି କିପରି ମିଳିବ। ଶାନ୍ତି ନିମନ୍ତେ ସାଧୁ ସନ୍ନ୍ୟାସୀ ମାନଙ୍କ ପାଖକୁ ଯାଉଛନ୍ତି, କିନ୍ତୁ ଶାନ୍ତିର ସାଗର ଏକମାତ୍ର ବାବା ହିଁ ଅଟନ୍ତି। ଅନ୍ୟ କାହା ପାଖରେ ଏହି ବସ୍ତୁ ନାହିଁ। ଏମିତି ତ ତୁମମାନଙ୍କ ବୁଦ୍ଧିରେ ଏକଥା ଗୁଞ୍ଜରିତ ହେବା ଉଚିତ। ରଚୟିତା ଏବଂ ରଚନାକୁ ଜାଣିବା ଏହା ହିଁ ହେଉଛି ଜ୍ଞାନ। ତାହା ଶାନ୍ତି ପାଇଁ ଏହା ସୁଖ ପାଇଁ। ସୁଖ ଧନ ଦ୍ଵାରା ହୋଇଥାଏ। ଧନ ନଥିଲେ ମନୁଷ୍ୟ କୌଣସି କାମରୁ ନୁହେଁ। ଧନ ପାଇଁ ମନୁଷ୍ୟମାନେ କେତେ ପାପ କରୁଛନ୍ତି। ବାବା ତୁମମାନଙ୍କୁ ଅସରନ୍ତି ଧନ ଦେଇଛନ୍ତି, ସ୍ୱର୍ଗ ସୁନାର ନରକ ପଥରର। ଅଚ୍ଛା ମିଠେ ମିଠେ ସିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର ସମୟ ବାହାର କରି ଏକାନ୍ତରେ ବସି ନିଜେ ନିଜ ସହିତ କଥା ହୋଇ ନିଜ ଭିତରେ ଉମଙ୍ଗ ଉତ୍ସାହ ଜାଗ୍ରତ କରିବାକୁ ହେବ। ନିଜ ସମାନ ପରିବାର ସେବା ସହିତ ସାକ୍ଷୀ ହୋଇ ପ୍ରତ୍ୟେକଙ୍କର ପାଠକୁ ଦେଖିବାର ଅଭ୍ୟାସ କରିବାକୁ ହେବ। ଦୁଇ ନମ୍ବର ବାବାଙ୍କୁ ମନେ ପକାଇ ନିଜକୁ ନିଜେ ସୁଧାରିବାକୁ ହେବ। ନିଜର ମନକୁ ପଚାରିବାକୁ ହେବ ଯେ ମୁଁ ଈଶ୍ୱରୀୟ ସନ୍ଦେଶ ବାହକ ହୋଇଛି, ମୁଁ କେତେ ଜଣକୁ ନିଜ ସମାନ କରିଛି। ବରଦାନ ଶ୍ରେଷ୍ଠ ପୁରୁଷାର୍ଥ ଦ୍ଵାରା ଅନ୍ତିମ ଫଳାଫଳର ପ୍ରଥମ ନମ୍ବର ପ୍ରାପ୍ତ କରୁଥିବା ଉଡନ୍ତା ପକ୍ଷୀ ହୁଅ। ବିସ୍ତାର ଅନ୍ତିମ ଫଳାଫଳରେ ପ୍ରଥମ ନମ୍ବର ସ୍ଥାନ ଗ୍ରହଣ କରିବା ପାଇଁ ଆନ୍ତରିକ ଅବିନାଶୀ ବୈରାଗ୍ୟ ଦ୍ଵାରା ବିତି ଯାଇଥିବା କଥାକୁ ସଂସ୍କାର ରୂପୀ ବୀଜକୁ ଜଳାଇ ଦିଅ। ଅମୃତ ବେଳା ଠାରୁ ରାତ୍ରି ପର୍ଯ୍ୟନ୍ତ ଈଶ୍ୱରୀୟ ନିୟମ ଏବଂ ମର୍ଯ୍ୟାଦା ଗୁଡିକୁ ସର୍ବଦା ପାଳନ କରିବାର ବ୍ରତ ନିଅ, ଅର୍ଥାତ୍ ପ୍ରତିଜ୍ଞା କର। ଏବଂ ତିନି ନମ୍ବର ମାନସିକ ବୃତ୍ତି ଦ୍ଵାରା ବାଣୀ ଦ୍ଵାରା ବା ସମ୍ବନ୍ଧ ସମ୍ପର୍କ ଦ୍ଵାରା ନିରନ୍ତର ମହାଦାନୀ ହୋଇ ପୁଣ୍ୟ ଆତ୍ମା ହୋଇ ଦାନ ପୁଣ୍ୟ କରିଚାଲ। ଯେତେବେଳେ ଏହିଭଳି ଶ୍ରେଷ୍ଠ ହାଇଜମ୍ପ ଦେବା ଭଳି ପୁରୁଷାର୍ଥ କରିବ, ତେବେ ଯାଇ ଉଡନ୍ତା ପକ୍ଷୀ ହୋଇ ଅନ୍ତିମ ଫଳାଫଳରେ ପ୍ରଥମ ନମ୍ବରର ସ୍ଥାନ ପ୍ରାପ୍ତ କରିପାରିବ। ସ୍ଲୋଗାନ ମନର ବୃତ୍ତି ଦ୍ଵାରା ବାୟୁମଣ୍ଡଳକୁ ଶକ୍ତିଶାଳୀ କରିବା ହିଁ ଅନ୍ତିମ ପୁରୁଷାର୍ଥ ବା ଅନ୍ତିମ ସେବା ଅଟେ। ଅବ୍ୟକ୍ତି ସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ବିଶେଷ ଆତ୍ମାମାନଙ୍କୁ ବା ମହାନ ଆତ୍ମାମାନଙ୍କୁ ଦେଶର ବା ବିଶ୍ୱର ବ୍ୟକ୍ତିତ୍ୱ ବା ବରପୁତ୍ର କୁହାଯାଏ। ତେବେ ପବିତ୍ରତାର ବ୍ୟକ୍ତିତ୍ୱ ଅର୍ଥାତ୍ ପ୍ରତ୍ୟେକ କର୍ମରେ ମହାନତା ଏବଂ ବିଶେଷତା। ଆତ୍ମ ଅଭିମାନୀ ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ ନିଜର ଶକ୍ତି, ନିଜର ସମୟ, ନିଜର ସମ୍ପର୍କକୁ ବ୍ୟର୍ଥରେ ନଷ୍ଟ କରନ୍ତି ନାହିଁ, ସଫଳ କରିଥାନ୍ତି। ଏହିଭଳି ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମାମାନେ କେବେ ବି ଛୋଟ ଛୋଟ କଥାରେ ନିଜର ମନ ବୁଦ୍ଧିକୁ ବ୍ୟସ୍ତ ରଖନ୍ତି ନାହିଁ। ଓମ୍ ଶାନ୍ତି।